କେବଳ ଶେଷ ସମୟରେ କାଳିଆ ନାମ ସ୍ମରଣ କଲେ ହେବନି। ଯିଏ ପ୍ରକୃତରେ ଭକ୍ତ ତାର ସାରା ଜୀବନ ଜଗନ୍ନାଥମୟ ହୋଇଯାଏ। ଶୟନ ସ୍ୱପନ ଜାଗରଣରେ ସେ କେବଳ କାଳିଆ କଳା କାହ୍ନୁର ରୂପ ଦର୍ଶନ ହିଁ କରୁଥାଏ। ଭକ୍ତର ମଥାମଣି ପରି ଶୋଭା ପାଉଥାନ୍ତି ଶ୍ରୀଜଗନ୍ନାଥ, ଇଚ୍ଛା ହେଉଥାଏ ଦେବଦାସୀ ପରି ନାଚିଯିବା ପାଇଁ। ହଁ ସୁଧୀବୃନ୍ଦ, ଦେବଦାସୀର ମନ ନେଇ ଆପଣମାନଙ୍କୁ ପରବର୍ତ୍ତୀ ଭକ୍ତି ସଙ୍ଗୀତ ଶୁଣାଉଛନ୍ତି ଶିଳ୍ପୀ ମୌସୁମୀ ରଥ। ଗୀତ ରଚନା କରିଛନ୍ତି ଡାକ୍ତର ଶିବକୁମାର ରଥ। କାଳିଆ କରିଛି ତୋତେ ମଥାର ମଣି।